ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ ବନ୍ଦିତା ମିଶ୍ର। ଜୁହାର। ପହିଲା ମୁଖ୍ୟ ଖବର। କାର୍ଯ୍ୟରତ ସରକାରୀ କର୍ମଚାରୀଙ୍କର ମୃତ୍ୟୁ ହେଲେ ତାଙ୍କର ପରିବାରର ଝିଅଙ୍କୁ ମିଳିବା ଚାକିରି, ରାଜ୍ୟ କ୍ୟାବିନେଟ୍ରେ ନିଆଗଲା ନିଷ୍ପତ୍ତି, ଅଗ୍ନିବୀରମାନଙ୍କ ଲାଗି ପୁଲିସ, ଅଗ୍ନିଶମ, ଜଙ୍ଗଲ ଆର୍ ଅବକାରୀ ବିଭାଗ ନ ରହିବା 10% ସଂରକ୍ଷଣ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭିନ୍ ଭିନ୍ ବିଭାଗ ଥି 476 ଜଣ ଅଧିକାରୀ ଆର୍ କର୍ମଚାରୀଙ୍କୁ ଦେଲେ ନିଯୁକ୍ତିପତ୍ର, ଶ୍ରୀମନ୍ଦିର ରତ୍ନଭଣ୍ଡାର ନିରୀକ୍ଷଣ କାମ ଆଇବା 18 ଦିନ ହେବା, ଆଉ ଅବସର ନେଉଥିବା ସରକାରୀ କର୍ମଚାରୀମାନଙ୍କ ଫେରଘା ନିଯୁକ୍ତି ଲାଗି ରାଜ୍ୟ ସରକାର ଜାରି କଲେ ନିର୍ଦ୍ଦେଶାବଳୀ। ରାଜ୍ୟ ସରକାରଙ୍କ ଥଇଥାନ ଯୋଜନାଥି କେନ୍ସି କାର୍ଯ୍ୟରତ ସରକାରୀ କର୍ମଚାରୀଙ୍କ ମୃତ୍ୟୁ ହେଲେ ତାଙ୍କର ପରିବାରର ଝିଅ, ସାବତ ଝିଅ, ବିବାହିତ ଆର୍ ନିର୍ଭରଶୀଲ ଝିଅଙ୍କୁ ଚାକିରି ମିଳିବା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କର ଅଧ୍ୟକ୍ଷତାଥି ଆଜି ହୋଇଥିବା ରାଜ୍ୟ କ୍ୟାବିନେଟ୍ ବୈଠକନ ଏହି ପ୍ରସ୍ତାବ ସହିତ 3 ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକେ ଅନୁମୋଦନ ମିଳିଛି। ଆଉ ଗୋଟିଏ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଅନୁସାରେ ରାଜ୍ୟ ସରକାର ଓଡ଼ିଶା ବେସାମରିକ ନିୟମାବଳୀ 2020 ସଂଶୋଧନ କରିଛନ୍। ଏଥି ପୁଲିସ, ଅଗ୍ନିଶମ, ଜଙ୍ଗଲ, ଅବକାରୀ ବିଭାଗନ ଅଗ୍ନିବୀରମାନଙ୍କ ଲାଗି 10% ସ୍ଥାନ ସଂରକ୍ଷିତ ରହିବା। କ୍ୟାବିନେଟ୍ ବୈଠକ ଉତ୍ତରୁ ସାମ୍ବାଦିକମାନଙ୍କୁ ସୂଚନା ଦେଇକରି ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା କହିଛନ୍ତି, ଗୋପାଳପୁର ବନ୍ଦରକେ ଆଦାନୀ ଗ୍ରୁପ୍କେ ହସ୍ତାନ୍ତର କରିବାର ଲାଗି ବୈଠକଟି ଅନୁମୋଦନ ମିଳିଛି। ଆଦାନୀ ଗ୍ରୁପ୍ର ଅଂଶଧନ 95% ଆଉ ଓଡ଼ିଶା ଟିବେଡର୍ସ ଲିମିଟେଡ୍ର 5% ଅଂଶଧନ ରହିବା ବୋଲି କ୍ୟାବିନେଟ୍ଟି ନିଷ୍ପତ୍ତି ହୋଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଭୁବନେଶ୍ୱର ଲୋକସେବା ଭବନ କନ୍ଭେନ୍ସନ୍ ସେଣ୍ଟରଠାରେ ଭିନ୍ ଭିନ୍ ବିଭାଗର 476 ଜଣ ଅଧିକାରୀ ଆର୍ କର୍ମଚାରୀମାନଙ୍କୁ ନିଯୁକ୍ତିପତ୍ର ଦେଇଛନ୍। ସାଧାରଣ ପ୍ରଶାସନ ଆର୍ ସାଧାରଣ ଅଭିଯୋଗ ବିଭାଗ ତରଫରୁ ହୋଇଥିବା ଏହି ନିଯୁକ୍ତି ମେଳାଥି ମୁଖ୍ୟମନ୍ତ୍ରୀ କହିଛନ୍ତି, ଫି ଲୋକଙ୍କର କର୍ମନିଯୁକ୍ତି ଦିନଟା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଆର୍ ସୁଖଦାୟକ ଆଏ। ସେବା ଖାଲି ଗୋଟିଏ କର୍ମନିଯୁକ୍ତି ନୁହେଁ, ଇଟା ଗୋଟିଏ ବଡ଼ ଦାୟିତ୍ୱ ଆଏ। ଗଣତନ୍ତ୍ର ଥି ସରକାର ହେଉଛନ୍ ଲୋକଙ୍କର ଆସ୍ଥା ଆର୍ ବିଶ୍ୱାସର ପ୍ରତୀକ। ଲୋକଙ୍କର ସମସ୍ୟା ଆର୍ ତାର ସମାଧାନ ସରକାର ଆର୍ ସରକାରୀ କର୍ମଚାରୀମାନଙ୍କର ଦାୟିତ୍ୱ। ସରକାରଙ୍କର ଜନହିତକାରୀ ଯୋଜନାର ସୁଫଲ ସମାଜର ଶେଷ ଧାଡ଼ି ଥିବା ଲୋକଙ୍କର ପାଖେ ପହଞ୍ଚାଇବାରକେ ନିଶ୍ଚିତ କରବାର ସରକାରୀ କର୍ମଚାରୀଙ୍କର ଦାୟିତ୍ୱ ବୋଲି ମୁଖ୍ୟମନ୍ତ୍ରୀ ଆଜି ନୂଆକରି ନିଯୁକ୍ତି ପାଇଥିବା ଅଧିକାରୀ ଆର୍ କର୍ମଚାରୀମାନଙ୍କୁ କହିଥିଲେ। ନିଯୁକ୍ତି ପାଇଥିବା ଅଧିକାରୀ ଆର୍ କର୍ମଚାରୀମାନଙ୍କର ଭିତରେ ମତ୍ସ୍ୟ ଆର୍ ପାଣି ସମ୍ପଦ ବିଭାଗର 82, ଖାଦ୍ୟ ଯୋଗାଣ ଆର୍ ଖାଉଟି କଲ୍ୟାଣ ବିଭାଗର 39, ଉଚ୍ଚଶିକ୍ଷା ବିଭାଗର 24, ସ୍ୱାସ୍ଥ୍ୟ ବିଭାଗର 231, ସୂଚନା ଓ ଲୋକସମ୍ପର୍କ ବିଭାଗର 5, ଯୋଜନା ଓ ସଂଯୋଜନ ବିଭାଗର 61, ଅନୁସୂଚୀ ଜନଜାତି ଆର୍ ଜାତି ବିଭାଗର 34 ଜଣ ରହିଛନ୍। ଜାତୀୟ ଭାରତୀୟ ପ୍ରତ୍ନତାତ୍ୱିକ ସର୍ବେକ୍ଷଣ ସଂସ୍ଥା ଏଏସ୍ଆଇ ତରଫରୁ ଆଇବା 18 ଦିନ ଶ୍ରୀମନ୍ଦିର ରତ୍ନଭଣ୍ଡାରର ପ୍ରାରମ୍ଭିକ ନିରୀକ୍ଷଣ କରାଯିବା। ରାଜ୍ୟ ସରକାରଙ୍କର ଅନୁମୋଦନ ଉତ୍ତରୁ ଏହି ପ୍ରାରମ୍ଭିକ ନିରୀକ୍ଷଣ ଆର୍ ବୈଷୟିକ ଯାଞ୍ଚ କରାଯିବା ଲାଗି ସ୍ଥିର କରାଯାଇଛି। ଏଥିଲାଗି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର ଅରବିନ୍ଦ ପାଢ଼ୀ ସବୁ ତୟାରୀ ସମୀକ୍ଷା କରିବା ସହିତ ଦରକାରୀ ପଦକ୍ଷେପ ନେବାରକେ ନିର୍ଦ୍ଦେଶ ଦେଇଛନ୍। ଇନ ଜନାଇ ଦିଆଯାଇପାରେ ଯେ ରାଜ୍ୟ ସରକାରଙ୍କର ଏସ୍ଓପି ଅନୁସାରେ ବାହାର ଆର୍ ଭିତର ରତ୍ନଭଣ୍ଡାର ସବୁ ଅଳଙ୍କାରକେ ଅସ୍ଥାୟୀ ଷ୍ଟ୍ରଙ୍ଗରୁମ୍କେ ସ୍ଥାନାନ୍ତରଣ କରାଯାଇଛି। ହେନ୍ତା ଖାଲି ଆଲମରିଆ ଆର୍ ସିନ୍ଦୁକମାନଙ୍କୁ ଭିଲ୍ ଅଲଗା ଜାଗାକେ ନିଆଯାଇଥିବା ଜଣାପଡ଼ିଛି। ପୂର୍ଣ୍ଣାଙ୍ଗ ଅତ୍ୟାଧୁନିକ ଆର୍ ବୈଷୟିକ ଯାଞ୍ଚ ଉତ୍ତରୁ ଏଏସ୍ଆଇ ରତ୍ନଭଣ୍ଡାରର ସଂରକ୍ଷଣ ଆର୍ ମରାମତି କାମ ଜଲ୍ଦି ସାରବାରକେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅନୁରୋଧ କରିଛନ୍। ଭୁବନେଶ୍ୱର ଲୋକସେବା ଭବନର କନ୍ଭେନ୍ସନ୍ ହଲ୍ନ ମତ୍ସ୍ୟ ପଶୁପାଳନ ଆର୍ ଡାଏରୀ ବିଭାଗର ମୌସୁମୀ ବୈଠକ ଆଇବା କାଏଲ ହେବା। ଏଥି କେନ୍ଦ୍ର ମତ୍ସ୍ୟ ପଶୁପାଳନ ଆର୍ ଦୁଗ୍ଧ ମନ୍ତ୍ରୀ ରାଜୀବ ରଞ୍ଜନ ସିଂ ଯୋଗ ଦେବେ। ବୈଠକଟି ମୁଖ୍ୟ ଅତିଥି ଭାବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆର୍ ସ୍ୱତନ୍ତ୍ର ଅତିଥି ଭାବେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ତୃଣମୂଳ ସ୍ତରନ୍ନ ବିଭାଗ ତରଫରୁ ହେଉଥିବା କାର୍ଯ୍ୟକ୍ରମ ଭିନ୍ ଭିନ୍ ଯୋଜନାର ଅଗ୍ରଗତିର ସମୀକ୍ଷା ଏହି ମୌସୁମୀ ବୈଠକର ଉଦ୍ଦେଶ୍ୟ ଆଏ। ରାଇଜେ ଇହାଦେ ତକ 5130 ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ ବୋଲି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନୀଳକଣ୍ଠ ମିଶ୍ର କହିଛନ୍। ହେଲେ ଡେଙ୍ଗୁତି ଇହାଦେ ତକ କାହାରି ମୃତ୍ୟୁ ହୋଇଥିବାର ଖବର ହସ୍ତଗତ ନାହିଁ ହୋଇକରି ବୋଲି ସେ ଫଟିକ କରିଛନ୍। ସ୍କ୍ରବ୍ ଟାଇଫସ୍ତି ବରଗଡ଼ ଜିଲ୍ଲା ନ 4 ଜଣଙ୍କ ମୃତ୍ୟୁ ହୋଇଥିବାର ବାବଦେ କେନ୍ସି ସ୍ୱଷ୍ଟ ସୂଚନା ନାହିଁ ମିଲି। ଅଭିଯୋଗ ଆସିଥିବାର ଅଞ୍ଚଳରୁ ଇ ବାବଦେ ପରୀକ୍ଷା ଉତ୍ତରୁ ସ୍ୱଷ୍ଟ ସୂଚନା ଜଣାପଡ଼ବା ବୋଲି ଶ୍ରୀ ମିଶ୍ର କହିଛନ୍। ଚାକିରି ସରବାର ଉତ୍ତରୁ ଅବସର ନେଉଥିବା ସରକାରୀ କର୍ମଚାରୀମାନଙ୍କର ଫେରଘା ନିଯୁକ୍ତି ଲାଗି ରାଜ୍ୟ ସରକାର ଗୋଟିଏ ବିସ୍ତୃତ ନିର୍ଦ୍ଦେଶାବଳୀ ଆଣିଛନ୍। ଯେନ୍ କର୍ମଚାରୀମାନଙ୍କର ବୟସ 65 କମ୍ ଆର୍ ଭଲ୍ ସର୍ଭିସ୍ ରେକର୍ଡ ସହିତ ଶାରୀରିକ ଭାବେ ଫିଟ୍ ଥିବେ ସେମାନଙ୍କୁ ନିଯୁକ୍ତି ମିଳିବା। ই বাবদে সাধারণ প্রশাসন আর সাধারণ অভিযোগ বিভাগ তরফ সংকল্প পত্র বাহার করা যাইছে। ফেরঘা নিযুক্তি পাইবারকে হেলে অবসরপ্রাপ্ত অধিকারীঙ্ক যোগ্যতা শর্তাবলী সহিতে চয়ন প্রক্রিয়া আধার বাবদে নির্দেশাবলীতে উল্লেখ করা যাইছে। পুনঃনিযুক্তি বাবদর নিষ্পত্তি নেবার লাগি মুখ্য শাসন সচিবঙ্ক অধ্যক্ষতা নগুটে কমিটি গঠন করা যিবা। ওড়িশা লোকসেবা আয়োগ ওপিএসসি তরফ আইবা অক্টোবর 27 তারিখ দিন ওড়িশা সিভিল সার্ভিস প্রিলিমিনারি পরীক্ষা হবা। এথির লাগি আয়োগ তরফ আজ বিজ্ঞপ্তি বাহারিছে। পরীক্ষার কার্যসূচী আইবা দিনে বাহারবা বলি আয়োগ তরফ কুহাযাইছে। স্বচ্ছ ভারত অভিযানর 10 বছর পূর্তি পালন অবসরে আইবা 17 তারিখ নু অক্টোবর 1 তারিখ তক স্বচ্ছতা হি সেবা অভিযান অনুষ্ঠিত হবা। অক্টোবর 2 তারিখ দিন স্বচ্ছতা দিবস পালন করা যিবা। এটাকে সফল করবার লাগি তৈয়ারি মূল হইছে। পঞ্চায়েতরাজ আর নগর উন্নয়ন বিভাগর সাহায্যী স্বচ্ছতা অভিযান মূল হবা। স্বচ্ছ ভারত মিশনর এই কার্যক্রম পালন লাগি সুবর্ণপুর জেলা প্রশাসন তরফ জেলাপাল অন্যা দাসকর অধ্যক্ষতাতে আজ গোটে বৈঠক করা যাইতলা। ইতি বিশাল স্বচ্ছতা অভিযান পরিমল কর্মচারীঙ্ক অবদানকে চিহ্নভার আর স্থায়ী বর্জ্যবস্তু পরিচালনা দিগে হাসল করা যাইথিবার সফলতাকে পালন করবার উপরে জেলাপাল জোর দিয়েছিলেন। ସମ୍ବଲପୁର ଜିଲ୍ଲାନ ଚଲତି ଖରିଫ ଋତୁଥି ସମବାୟ ସମିତି ଜରିଏ ଚାଷୀମାନଙ୍କୁ 320 କୋଟି ଟଙ୍କା ଋଣ ଦିଆଯିବା। ଏହା ଦେତକ 27,652 ଜଣ ଚାଷୀଙ୍କୁ ପାଖାପାଖି 245 କୋଟି ଟଙ୍କାର ଫସଲ ଋଣ ଦିଆଯାଇଥିବା ଜଣାପଡ଼ିଛି। ଜିଲ୍ଲାନ 32 ନୂଆ ପେକ୍ସକେ ମିଶାଇକରି 112 ପ୍ରାଥମିକ କୃଷି ସେବା ସମବାୟ ସମିତି ରହିଛି। ସେଆଡ଼େ ଖରିଫ ଫସଲର ଧାନ ବିକିବା ଲାଗି ଜିଲ୍ଲାର 59,895 ଜଣ ଚାଷୀ ସମବାୟ ସମିତି ଆଉ ମହିଳା ସ୍ୱୟଂସହାୟକ ଗୋଷ୍ଠୀ ଜରିଏ ନିଜର ନାଁ ରେଜିଷ୍ଟ୍ରେସନ କରିଛନ୍ତି। ସମ୍ବଲପୁରର ସାଂସ୍କୃତିକ ସମାଜ ଭବନଠାରେ ଆଜି ଜିଲ୍ଲାସ୍ତରୀୟ ସଂସ୍କୃତ ଦିବସ ପାଳନ ହୋଇଯାଇଛି। ଏଥି ପୁରୀ ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟ ସହାଚାର୍ଯ୍ୟ ପ୍ରିୟବ୍ରତ ମିଶ୍ର ସଂସ୍କୃତ ଭାଷା ଖାଲି ଗୋଟିଏ ଭାଷା ନୁହେଁ, ସବୁ ଭାଷାମାନଙ୍କର ଜନନୀ ବୋଲି କହିଥିଲେ। ଗବେଷକ ଶ୍ରୀନିବାସ ପାଠୀ, ଅକ୍ଷୟ କୁମାର ଦାସ, ଜିଲ୍ଲା ଶିକ୍ଷା ଅଧିକାରୀ ମୀନାରାଣୀ ମଙ୍ଗଲ ଏଥି ଉଦ୍ବୋଧନ ଦେଇଥିଲେ। ସଭାନ ସଂସ୍କୃତ ବିଷୟଟି 100 ରୁ 100 ମାର୍କ ରଖିଥିବା ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ଦିଆଯାଇଥିଲା। କେନ୍ଦ୍ର ସରକାରଙ୍କ ଅନୁସୂଚିତ ଜାତି ଉପଯୋଜନାଥି ବତକ ଉପଯୋଗୀ ରାତ୍ରିକାଳୀନ ଆବାସ ଘର ବିତରଣ କାର୍ଯ୍ୟକ୍ରମ ସୁବର୍ଣ୍ଣପୁର ଜିଲ୍ଲାର କୃଷି ବିଜ୍ଞାନ କେନ୍ଦ୍ରଠାରେ ହୋଇଯାଇଛି। ଏଥି ଆଇସିଏଆର୍ର ବୈଜ୍ଞାନିକ ବିଜୟ କୁମାର ସ୍ୱାଇଁ ଆର୍ ସୂର୍ଯ୍ୟକାନ୍ତ ମିଶ୍ର ବତକ କୁକୁଡ଼ା ଗୁଣ୍ଡୁରୀମାନଙ୍କ ଲାଲନ ପାଲନ ଉପରେ ଆଲୋଚନା କରିଥିଲେ। ଇନ 150 ଜଣ ଚାଷୀଙ୍କୁ ବତକ ଆବାସ ଦିଆଯାଇଥିଲା। ଆଇବା ଜନଗଣନା ଲାଗି ବୌଦ୍ଧ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷଠାରେ ଆଜି ଗୋଟିଏ ବୈଠକ ହୋଇଯାଇଛି। ବୈଠକଟି ଜିଲ୍ଲାପାଳ ସୁବ୍ରତ କୁମାର ପଣ୍ଡା ଜିଲ୍ଲାର ସବୁ ଅଧିକାରୀମାନେ ଜନଗଣନା ବାବଦର ତଥ୍ୟ ତିଆରି କରିବା ଲାଗି ପରାମର୍ଶ ଦେଇଥିଲେ। ଆଇବା 14 ତାରିଖ ଦିନ ବୌଦ୍ଧ ଜିଲ୍ଲାର ଆଇନସେବା ପ୍ରାଧିକରଣ ତରଫ ଜିଲ୍ଲାର ସବୁ ବିଚାର ବିଭାଗୀୟ ଅଦାଲତମାନଙ୍କେ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହେବା। ଏହି ଲୋକ ଅଦାଲତଟି ସବୁ ପ୍ରକାର ବିଚାରାଧୀନ ମାମଲା ସହିତ ମୋଟରଯାନ ଦୁର୍ଘଟଣା ଜନିତ କ୍ଷତିପୂରଣ, ବ୍ୟାଙ୍କ ଋଣ, ଚେକ୍ ବାଉନ୍ସ ମାମଲାର ସମାଧାନ କରାଯିବା ବୋଲି ଜିଲ୍ଲା ଆଇନ ସଚେତନତା କର୍ମୀମାନେ ଲୋକଙ୍କୁ ସଚେତନ କରୁଛନ୍। କଲାହାଣ୍ଡି ଜିଲ୍ଲାନ ଆଇବା ମାସର 11 ତାରିଖ ଦିନ ହେବାର୍କେ ଥିବାର ମା ମାଣିକେଶ୍ୱରୀ ଛତର ଯାତ୍ରା ବାବଦେ ଆଜି କଲାହାଣ୍ଡି ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷଠାରେ ଗୋଟିଏ ତୟାରି ବୈଠକ ହୋଇଯାଇଛି। ଏଥି ସାଂସଦ ମାଳବିକା ଦେବୀ, ଜିଲ୍ଲାପାଳ ସଚିନ ପାୱାର ପ୍ରକାଶ ଆର୍ ଭିନ୍ ଭିନ୍ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ। ନୂଆପଡ଼ା ଜିଲ୍ଲାର ଖଡ଼ିଆଲ ବ୍ଲକ୍ନ ଲୋକଙ୍କ ଭିତରେ ସଚେତନତା ସୃଷ୍ଟି କରିବାର ଲାଗି ବାହାରିଥିବା ସୁଭଦ୍ରା ରଥକେ ସ୍ୱାଗତ କରାଯାଇଛି। ବ୍ଲକ୍ର ଦୁଆଲଝଟଠାରେ ଗୋଟିଏ ସଭାତି ସୁଭଦ୍ରା ଯୋଜନାର ସୁବିଧା ନେବାର୍କେ ମହିଳାମାନଙ୍କୁ ଆହ୍ୱାନ ଦିଆଯାଇଥିଲା। ଏହି ଯୋଜନାଟି ଗୋଟିଏ ବି ଯୋଗ୍ୟ ମହିଳାଙ୍କୁ ବାଦ୍ ନାଇଁ ଦିଆଯାଏ ବୋଲି ଅଙ୍ଗନବାଡ଼ି କର୍ମୀମାନେ ସଂକଳ୍ପ ନେଇଥିଲେ। ମହାନଦୀର ଉପରମୁଡ଼େ ଜବର ବର୍ଷା ହେବାନୁ ହୀରାକୁଦ ଡ୍ୟାମ୍ନୁ ଆଜି ସଞ୍ଜବେଳର 6 ବଜେ ତକ 12 ସ୍ୱିସ୍ ଗେଟ୍ ଦେଇକରି ହାରାହାରି 2,37,269 କ୍ୟୁସେକ୍ ପାଣି ଛଡ଼ାଯାଉଛି। ଏ ସମୟଟି ଡ୍ୟାମ୍ ଭିତରକେ 3,32,565 କ୍ୟୁସେକ୍ ପାଣି ଆସୁଛି। ଡ୍ୟାମ୍ର ଜଳସ୍ତର 628.08 ଫୁଟ ରହିଥିବାର ନିୟନ୍ତ୍ରଣ କକ୍ଷ ସୂତ୍ରରୁ ଜଣାପଡ଼ିଛି। ମିଆଁମାରର ମଝାମଝି ସୃଷ୍ଟି ହୋଇଥିବାର ଘୂର୍ଣ୍ଣିବଲୟର ବଲେ ଚଲତି ହପ୍ତାର ଶେଷ ତକ ରାଇଜେ ବର୍ଷା ଜାରି ରହିବା। ଆଇବା କାଲ ସୁନ୍ଦରଗଡ଼, ବରଗଡ଼, ଝାରସୁଗୁଡ଼ା ଆର୍ କଳାହାଣ୍ଡି ସହିତ ରାଜ୍ୟର 20 ଜିଲ୍ଲାନ ବର୍ଷା ହୋଇପାରେ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫ ସୂଚନା ମିଳିଛି। କାର୍ଯ୍ୟରତ ସରକାରୀ କର୍ମଚାରୀଙ୍କ ମୃତ୍ୟୁ ହେଲେ ତାଙ୍କର ପରିବାରର ଝିଅଙ୍କୁ ମିଳିବା ଚାକିରି, ରାଜ୍ୟ କ୍ୟାବିନେଟ୍ ନିଆଗଲା ନିଷ୍ପତ୍ତି, ଅଗ୍ନିବୀରମାନଙ୍କ ଲାଗି ପୁଲିସ, ଅଗ୍ନିଶମ, ଜଙ୍ଗଲ ଆର୍ ଅବକାରୀ ବିଭାଗ ନ ରହିବା 10% ସଂରକ୍ଷଣ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଭିନ୍ ଭିନ୍ ବିଭାଗ 476 ଜଣ ଅଧିକାରୀ ଆର୍ କର୍ମଚାରୀଙ୍କୁ ଦେଲେ ନିଯୁକ୍ତିପତ୍ର, ଶ୍ରୀମନ୍ଦିର ରତ୍ନଭଣ୍ଡା ନିରୀକ୍ଷଣ କାମ ଆଇବା 18 ତାରିଖ ଦିନ ହେବା, ଆଉ ଅବସର ନେଉଥିବା ସରକାରୀ କର୍ମଚାରୀମାନଙ୍କର ଫେରଘା ନିଯୁକ୍ତି ଲାଗି ରାଜ୍ୟ ସରକାର ଜାରି କଲେ ନିର୍ଦ୍ଦେଶାବଳୀ।
ଆସନ୍ତୁ।